ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖିଆ ଖବର। କେନ୍ଦୁଝର ନୁ 987 କୋଟି ନୁ ଅଧିକା ଟଙ୍କା ବ୍ୟୟଥି ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ନୁ ଆଇବା କାଲ୍ ହେବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି। ଗଣ୍ଡାମାନଙ୍କର ସୁରକ୍ଷା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ପାଳିତ ହେଉଛି ବିଶ୍ୱ ଗଣ୍ଡା ଦିବସ। ଆଉ ଘୂର୍ଣ୍ଣିବଳୟର ପ୍ରଭାବ ଥି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟର 17 ଜିଲ୍ଲାକେ ସତର୍କ ସୂଚନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି କେନ୍ଦୁଝର ଜିଲ୍ଲାନୁ 987 କୋଟି 35 ଲକ୍ଷ ଟଙ୍କା ଖର୍ଚ୍ଚ ଥି ମୋଟ 158 ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରିଛନ୍। ରାଇଜେ ତାଙ୍କର ନେତୃତ୍ୱ ଥି ନୂଆ ସରକାରଙ୍କର 100 ଦିନ ପୂରା ହେବାର ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାଥି ଧରଣୀଧର ବିଶ୍ୱବିଦ୍ୟାଳୟର ଶୈକ୍ଷିକ କୋଠା, ସାହାରପୁରନୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରାବାସର ଉଦ୍ଘାଟନ କରିଛନ୍। ଇତାର ସହିତ ସଡ଼କ, ସେତୁ, ଜଳସେଚନ, କୃଷିର ଉନ୍ନତି ଲାଗି ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ ଭିଲ୍ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ଶିକ୍ଷାର ବିକାଶ ଲାଗି ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛି। ଏ କ୍ରମଥି ରାଜ୍ୟର ଫି ଜାଗାନୁ ଗୋଦାବରୀ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଖୋଲାଯିବା, ସେନ୍ତା ନୂଆ ସରକାର ଗଠନ ହେବା ଋତୁରୁ ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଓଡ଼ିଆ ଅସ୍ମିତା ଲାଗି 200 କୋଟି ଟଙ୍କା କର୍ପସ ପାଣ୍ଠି ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଯେ ଚାଷୀଙ୍କୁ ତାର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କୁ ପ୍ରଦାନ କରାଯିବ, ପ୍ରତି କ୍ୱିଣ୍ଟାଲ ପିଛା 3100 ଟଙ୍କା ଓଡ଼ିଶାର ଚାଷୀଙ୍କୁ ଦିଆଯିବ ଏବଂ ଚାଷୀ ତାର କ୍ଷତିପୂରଣ ଭରଣ କରିବ, ଏ କଥା ଆମେ ନିଷ୍ପତ୍ତି ନେଇକରି ଆଜି ଚାଷୀଙ୍କୁ ଆଜି ସମ୍ମାନ ଦେଇକରି ତାଙ୍କୁ ଆଜି ତାର କ୍ଷତି ପୂରଣ କରିବା ପାଇଁ ଆଜି ଆମେ ଘୋଷଣା କରିସାରିଛୁ। ସେଥିରେ ବଜେଟ୍ରେ ମଧ୍ୟ 5000 କୋଟି ଟଙ୍କାର ବ୍ୟବସ୍ଥା କରାହୋଇଛି। ଏ ଟଙ୍କା ଆସନ୍ତା ଖରିଫ ଫସଲ ଯେତେବେଳେ ଉତ୍ପାଦନ ହେବ, ଯେତେବେଳେ ଧାନ ସଂଗ୍ରହ କରାଯିବ, ସେତେବେଳେ ତାଙ୍କୁ ଡିବିଟି ଆକାରରେ 48 ଘଣ୍ଟା ଭିତରେ ଅର୍ଥ ପ୍ରଦାନ କରାଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବା କାଲି ଭୁବନେଶ୍ୱରର 5 ନମ୍ବର ୟୁନିଟ୍ ନ ଥିବା ତାଙ୍କର ସରକାରୀ ବାସଭବନଥି ଲୋକମାନଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏ ବାବଦେ ଭୁବନେଶ୍ୱର ୱାର୍ଡକୋ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନୁ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗର ଅଧିକାରୀମାନଙ୍କର ଗୋଟିଏ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଶୃଙ୍ଖଳିତ ଭାବେ ଜନଶୁଣାଣି ବାବଦେ ଆଲୋଚନା ହୋଇଥିଲା। ସୂଚନା ଅନୁସାରେ ଏଥିଲାଗି ଅନ୍ଲାଇନ୍ ଜରିଆ ଆଗୁଆ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ଆଇବା କାଲ୍ ମୁଖ୍ୟମନ୍ତ୍ରୀ ହଜାରେ ଜଣଙ୍କର ଅଭିଯୋଗ ଶୁଣାଣି କରିବେ ବୋଲିକରି ଜଣାପଡ଼ିଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ତରଫୁ ଆଜି 2 ନମ୍ବର ଦିନେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ବେକ୍ଷଣ କାମ ହୋଇଛି। ଗଲାକାଲି ପହିଲା ଦିନର ସର୍ବେକ୍ଷଣ କାମ ଶେଷ ହେବାର ଉତାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ବୈଷୟିକ ସର୍ବେକ୍ଷଣ କାମ ପୂରା ନାହିଁ, ରାଜ୍ୟ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ସର୍ବେକ୍ଷଣ କାମ ହେଉଛି। ଏଥିଲାଗି ଶ୍ରୀମନ୍ଦିର ନୀତିକାନ୍ତି ସ୍ୱାଭାବିକ ଭାବେ ଚାଲିଥିବାର ବେଳେ ସର୍ବେକ୍ଷଣ ସମୟଥି ଶ୍ରୀଜୀଉଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହୁଛି। ଇନ ଜଣେଇ ଦିଆଯାଇପାରେ ଯେ ଗଲାକାଲି ଏଏସ୍ଆଇ ଆର୍ ବିଶେଷଜ୍ଞ ଟିମ୍ ପାଖାପାଖି 4 ଘଣ୍ଟା ଧରିକରି ସର୍ବେକ୍ଷଣ କାମ କରିଥିଲେ। ସିଆଡ଼େ ଆଇବା 24 ତାରିଖନୁ ଶ୍ରୀମନ୍ଦିରନୁ ଶାରଦୀୟ ଦୁର୍ଗା ପୂଜା ଲାଗି 16 ଉପଚାର ପୂଜା ମୂଲ ହେବା, ଏଥିଲାଗି ସ୍ୱତନ୍ତ୍ର ନୀତିକାନ୍ତିମାନ ହେବା। ଭୁବନେଶ୍ୱର ଲୋକସେବା ଭବନରୁ ଆଇବା 27 ତାରିଖ ଦିନ ଜିଲ୍ଲାପାଳମାନଙ୍କର ସମ୍ମିଳନୀ ହେବା। ରାଇଜେ ନୂଆ ସରକାର ଆସିବା ଋତୁରୁ ପହିଲା ଥର ଲାଗି ଏହି ସମ୍ମିଳନୀ ହେବା। ଏଥି 30 ଜିଲ୍ଲାର ଜିଲ୍ଲାପାଳ, ସବୁ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ଆର୍ ଶାସନ ସଚିବମାନେ ଯୋଗଦେବେ। ଇତାର ସହିତ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ଆର୍ ନିର୍ଦ୍ଦେଶକମାନେ ଭିଲ୍ ସାମିଲ ହେବାର୍କେ କୁହାଯାଇଛି। ଏଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଆର୍ ପ୍ରଭାତୀ ପରିଡ଼ା ଯୋଗଦେବେ ବୋଲିକରି ଜଣାପଡ଼ିଛି। ନୂଆଦିଲ୍ଲୀ ପାର୍ଲାମେଣ୍ଟଠାରେ 10ମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କର ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମଟି ସବୁ ରାଜ୍ୟର ବାଚସ୍କତି, ଉପବାଚସ୍କତି ଯୋଗ ଦେଉଛନ୍ତି। ଏଥିରେ ଓଡ଼ିଶା ବିଧାନସଭାର ବାଚସ୍କତି ସୁରମା ପାଢ଼ୀ, ଉପବାଚସ୍କତି ଭବାନୀ ଶଙ୍କର ଭୋଇ, ବିଧାନସଭାର ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗ ଦେଉଛନ୍ତି। ବାଚସ୍କତି ତାଙ୍କର ଦିଲ୍ଲୀ ଗସ୍ତ ସମୟଥି ବିଶିଷ୍ଟ ଲୋକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ଭିଲ୍ ରହିଛି। ଆପଣମାନେ ଖବର ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଗଣ୍ଡାମାନଙ୍କର ସୁରକ୍ଷାକେ ନେଇକରି ସଚେତନତା ସୃଷ୍ଟି କରବାର ଲାଗି ଆଜି ବିଶ୍ୱ ଗଣ୍ଡା ଦିବସ ପାଳିତ ହେଉଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣ୍ଡାମାନଙ୍କର ସୁରକ୍ଷା ବାବଦେ ଭାରତର ପ୍ରତିବଦ୍ଧତାକେ ଦୋହରାଇଛନ୍ତି। ଗୋଟିଏ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି ବହୁତ ବରଷ ହେଲା ଗଣ୍ଡା ସଂରକ୍ଷଣ ଆଉ ରକ୍ଷଣାବେକ୍ଷଣ ଲାଗି ନିଯୁକ୍ତ ସବୁ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ହେଉଛି ଏକସିଂହିଆ ଗଣ୍ଡାର ଆବାସ ସ୍ଥଳ, ଯେଉଁଟାକି ଗର୍ବର ବିଷୟ ବୋଲିକରି ସେ କହିଛନ୍ତି। ଆଘନୁ ଆସାମ ଗସ୍ତ ଅବସରରେ କାଜିରଙ୍ଗା ଜାତୀୟ ଉଦ୍ୟାନ ଯିବାରକେ ମନେ ପକାଇକରି ଶ୍ରୀ ମୋଦି ଲୋକମାନଙ୍କୁ ସେନ୍କେ ବୁଲିଯିବାରକେ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର 12 ନମ୍ଘର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏଥି ଯୋଗ ଦେଇକରି କହିଛନ୍ତି ଯେ ଏମ୍ସକେ ଆହୁରି ଅଏତକା ଗତିଶୀଳ ଆର୍ କ୍ରିୟାଶୀଳ କରବାର ଲାଗି ସରକାର ସବୁ ରକମର ସାହସ ଦେବାର ଲାଗି ପ୍ରତିଶ୍ରତିବଦ୍ଧ। ରାଜ୍ୟ ଆର୍ ରାଜ୍ୟ ବାହାରୁ ସବୁଦିନ ଚିକିତ୍ସା ଲାଗି ଆସୁଥିବାର ହଜାର ହଜାର ରୋଗୀଙ୍କର ସଂଖ୍ୟା ଏ ଅନୁଷ୍ଠାନର ସଫଳତାକେ ପ୍ରତିପାଦନ କରୁଛି ବୋଲିକରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟ ସେବାତି ନବସୃଜନ ଆଣବାର ଲାଗି ଆର୍ ଚିକିତ୍ସା ବିଜ୍ଞାନ ସହିତ ପ୍ରଯୁକ୍ତି ବିଦ୍ୟାର ସାମିଲ ଲାଗି ଏମ୍ସ ସବୁବେଳେ ଉଦ୍ୟମ କରୁଛେ ବୋଲିକରି ଏତାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି। ଏଣୁ ଜଣାଇ ଦିଆଯାଇପାରେ ଯେ ଗଲା ବଛରା ଭିତରେ ଏମ୍ସଟି 10 ଲକ୍ଷରୁ ଏତକା ରୋଗୀ ଚିକିତ୍ସିତ ହୋଇଛନ୍। ସୁବର୍ଣ୍ଣପୁର ଜିଲ୍ଲାର କଳାପଥରନୁ ଆଜି ଗୋଟିଏ ନୂଆ ଡାଏରୀ ପ୍ଲାଣ୍ଟକେ ରାଜ୍ୟ ମତ୍ସ୍ୟ ଆର୍ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି। 14 କୋଟି 63 ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ଡାଏରୀ ପ୍ଲାଣ୍ଟଟି ଫିଦିନ 50,000 ଲିଟର ଗୁରସର ପ୍ରକ୍ରିୟାକରଣ କରାଯାଇପାରବା। ସୁବର୍ଣ୍ଣପୁର ସହିତ ବୌଦ୍ଧ ଆର୍ ଫୁଲବାଣୀ ଜିଲ୍ଲାର ଦୁଗ୍ଧ ଚାଷୀଙ୍କ ଗୁରସ୍କେ ସଂଗ୍ରହ କରାଯାଇକରି ଶୀତଳୀକରଣ କରାଯିବାର ସହିତ ପ୍ୟାକେଟ୍ କ୍ଷୀର, ଦହି, ପନିର, ଘି, ଲସି, ଖୁଆ ଆର୍ ଅଲଗା ଜିନିଷ ତିଆରି କରାଯିବା। ଏଥିଲାଗି ତିନି ଜିଲ୍ଲାର ଖାଉଟିମାନେ ଓମ୍ଫେଡ୍ର ଖାଇବାର ଜିନିଷ ଶସ୍ତା ଦାମ୍ଥି ପାଇପାରବେ। ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାତି ହୋଇଥିବା ଉଦ୍ଘାଟନୀ ସଭାତି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବିଧାନସଭା ମୁଖ୍ୟ ସଚେତକ ଆର୍ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ ଜିଲ୍ଲାର କେତେଜଣ ଦୁଗ୍ଧ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ବିଜେପି ସରକାର 100 ଦିନ ପୂର୍ତ୍ତି ଅବସରରେ ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆନ ଜିଲ୍ଲାସ୍ତରୀୟ ବିକାଶ ମେଳା ମୂଲ ହୋଇଛି। ଆଇନଜୀବୀ ଅବକାରୀ ଆର୍ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମେଳାକେ ଉଦ୍ଘାଟନ କରିଛନ୍ତି। ଏଥିରେ ଉଦ୍ବୋଧନ ଦେଇକରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ 2036 ମସିହା ତ ଓଡ଼ିଶାକେ ଗୋଟିଏ ଆଗୁଆ ରାଜ୍ୟ କରବାରକେ ସରକାର ପଦକ୍ଷେପ ନେବେ। ଏହି ମେଳାଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ ଗର୍ତ୍ତିଆ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଏସ୍ପି ପ୍ରହଲ୍ଲାଦ ସହାୟ ମେନା ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାର ସଫଳ ଚାଷୀ, ବୁଣାକାର, ସୁଭଦ୍ରା ଯୋଜନାର ହିତାଧିକାରୀ ଆର୍ ଏହି ଅବସରରେ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନିତ ଭିଲ୍ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ କେନ୍ଦ୍ରୀୟ ବିଦ୍ୟାଳୟଠାରେ ସ୍ୱଚ୍ଛତା ହିଁ ସେବା ପାଳିତ ହୋଇଯାଇଛି। ଏହି ଅବସରରେ ସେଠାରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ଏଥି ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ, ଛାତ୍ରଛାତ୍ରୀମାନେ ଯୋଗ ଦେଇକରି ନିଜର କର୍ମସଂସ୍ଥା ଆର୍ ଘରେ ସଫେଇ ଲାଗି ସମୟ ଦେବାରକେ ସଂକଳ୍ପ ନେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ ସ୍ୱଚ୍ଛତା ବାବଦେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ସେନ୍ତା ଖଡ଼ିଆଲ ଡିଗ୍ରୀ ମହାବିଦ୍ୟାଳୟ ପାଳିତ ହୋଇଥିବା ସ୍ୱଚ୍ଛତା ପକ୍ଷ ଅବସରରେ ଛାତ୍ରୀମାନେ କଲେଜ ପରିସରକେ ସଫା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଜା ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱଚ୍ଛତା ପାଠ କରାଇଥିଲେ। ସେଆଡ଼େ ବଲାଙ୍ଗୀର ମ୍ୟୁନିସିପାଲିଟି ଆର୍ ସିଆର୍ପିଏଫ୍ ତରଫ ବସ୍ ଟର୍ମିନାଲ୍ନୁ ଗୋଟିଏ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ଏଥି ସିଆର୍ପିଏଫ୍ କମାଣ୍ଡାଣ୍ଟ ଆର୍ ମହାନଗର ନିଗମର ବହୁତ ଅଧିକାରୀ ଯୋଗ ଦେଇକରି ଟର୍ମିନାଲ୍ ପରିସରକେ ସଫା କରିଥିଲେ। ଏହି ସଫେଇ ସଚେତନତା କାର୍ଯ୍ୟକ୍ରମ ଆଇବା ମାସ 2 ତାରିଖ ତକ ଜିଲ୍ଲାର ଭିନ୍ ଭିନ୍ ସହରରେ ଚାଲବା ବୋଲିକରି ପୌର ପରିଷଦର ଅଧ୍ୟକ୍ଷା କହିଛନ୍ତି। ବୌଦ୍ଧ ବ୍ଲକର ବଘିଆପଡ଼ା ଗ୍ରାମ ପଞ୍ଚାୟତ ରେଙ୍ଗାଲି ଗାଁନୁ ଦଳେ ହାତୀ ଆସିକରି ଧାନ ଆର୍ ମଡ଼ିଆ ଚାଷର ନୁକସାନ କରିଛନ୍। ଗଲା 2 ଦିନ ହେଲା ଏହି ହାତୀ ଦଳ ଜଙ୍ଗଲନୁ ରାତି ବାହାରିକରି ଚାଷୀମାନଙ୍କର ଫସଲ ନୁକସାନ କରୁଛନ୍। ଚାଷକେ ରକ୍ଷା କରବାର ଲାଗି ଚାଷୀମାନେ ଜଙ୍ଗଲ ବିଭାଗଠାରେ ଦାବି କରିଛନ୍। କଲାହାଣ୍ଡି ଜିଲ୍ଲା ପରିଷଦର 6 ନମ୍ଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଷଦର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅଧ୍ୟକ୍ଷତା ହୋଇଥିବା ବୈଠକଟି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି, ବିକାଶ କ୍ଷେତ୍ର ଜନସହଯୋଗ, ଉନ୍ନୟନ କାମକେ ତୁର୍ତ୍ତି କରବାର ଉପରେ ଧାର୍ଯ୍ୟ ସମୟ ଭିତରେ ପ୍ରକଳ୍ପମାନଙ୍କୁ ପୂରା କରବାର ଉପରେ ଜୋର୍ ଦିଆଯାଇଥିଲା। କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଇତାର ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଗତି କରୁଛି। ଘୂର୍ଣ୍ଣିବଳୟ ଏତକା ଘନୀଭୂତ ହୋଇକରି ଆଇବା 24 ଘଣ୍ଟା ଭିତରେ ଲଘୁଚାପଟି ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଇତାର ପ୍ରଭାବଟି ଆଜି ରାଜ୍ୟ ଅଏତକା ବର୍ଷା ହେବା, ଆଇବା 24 ଘଣ୍ଟା ଭିତରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବାରୁ 17ଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଗା କେନ୍ଦୁଝର ନୁ 987 କୋଟି ନୁ ଅଧିକା ଟଙ୍କା ବ୍ୟୟଥି ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ନୁ ଆଇବା କାଲ୍ ହେବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି। ଆଉ ଘୂର୍ଣ୍ଣିବଳୟର ପ୍ରଭାବତି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟର 17 ଜିଲ୍ଲାକେ ସତର୍କ ସୂଚନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା।